श्रीमद् भागवत दशम स्कंध एकादश अध्याय श्लोक कोड़िए। इत्थं यशोदातमशेष शेखरम् मत्वा सुतं स्नेहा निबद्धधीर्नृप हस्ते गृहीत्वा स राममच्युतम् नीत्वा स्वबाटं कृतवती यथोदयम् नीत्वा स्वबाटं कृतवत्यथोदयम् इत्थं यशोदा तमशेष शेखरम् मत्वा सुतं स्नेहा निबद्धधीर्नृप हस्ते गृहीत्वा स राममच्युतम् नीत्वा स्वबाटं कृतवत्यतोदयम् इत्थं यशोदा तमशेष शेखरम् मत्वा सुतं स्नेहा निबद्धधीर्नृप हस्ते गृहीत्वा स राममच्युतम् नीत्वा स्वबाटं कृतवत्यथोदयम् हे महाराज परीक्षित, माँ यशोदा गभीर स्नेह हेतु समस्त ऐश्वर्य चूड़ामणि श्रीकृष्णंकु निज पुत्र बोली मन करुथिले। ता फळरे से बलरामक सह तांक हाथ धरी तांक गृह को नहीं आसीथिले एवं तापरे सेमानंकु स्नान कराई प्रसादन एवं भोजन कराइथिले। बाबार्तिक जदि श्रीकृष्ण सर्वदा अत्यंत परिष्कार परिच्छन्न एवं ऐश्वर्य मंडित तेणु तांकर स्नेह अथवा प्रसादन कौनसी प्रयोजन हुए ना। तथापि माँ यशोदा गभीर पुत्र स्नेह फल एक साधारण बालक बोली मन करुले सुंदर भाव सजाई निज कर्तव्य संपादन करुले। कृष्ण कृष्णाय भूतले श्रीमदे भक्ति स्वरूप स्वामी नामिने नम सद्भक्तमुने मणिपुरद्वभाजपादलसद्वाणी प्रचारनिरताय ॐ विष्णुपादाय कृष्णभ्रष्टाय भूतले श्रीमदे भक्तिवेदान्तस्वामिनिति नामिने नमस्ते सारस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्यविस्तारिणे पञ्चाकृपदुर्भ्यश्च कृपा सिन्धुभ्यजगतानां पावनेभ्यो वैष्णवेभ्यो हरे कृष्णा। आज हमें श्रवण करते दशम स्कंद एकादश अध्याय श्लोक कोड़िए भगवान बाल्य लीला। तेणु गोकूल ये अंतिम अध्याय एकार अध्याय गोकूल लीला को संक्षेप वर्णना करछन्ति कारण आपरे आरंभ हम वृंदावन लीला भगवान तेणु ये आठटी श्लोक भगवान क्रीड़ा लीला टी वर्णना कर सकाळ सकाळ भगवान चली जाइछन्ति खेळिया पई रमण रेतिरे। तेणु माँ यशोदा प्रथमे रोहिणी माँ आउ डाकि आनिपारिले नाही तेणु यशोदा माँ गले। तेणु यशोदा माँ विभिन्न प्रकार उपाय अवलम्बन कले तांकु खेळ निवृत्त करिया पई किंतु करिपारिले नाही तांकर खेळ चालिछि। गत श्लोकरे आम आलोचना करथले तांकर दान उत्साह उत्पन्न करथले से खेल उत्साह को बंद करने दान उत्साह प्रवर्तन आरंभ कर दान उत्साह व्यवस्था करते ଏବଂ ତାପର ଗତକାଲି ସ୍ୱାମୀ ଯୋଉ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ମାତ୍ସର୍ଯ୍ୟ ଉତ୍ପନ୍ନ କରିବା ପାଇଁ ଚେଷ୍ଟା କରିଥିଲେ। ଅନ୍ୟମାନେ ସବୁ ଏତେ ସୁନ୍ଦର ଭାବରେ ବେଶଭୂଷା ହେଇକି ରହିଛନ୍ତି, କହିବାର ଉଦ୍ଦେଶ୍ୟ ଥିଲା ଯେତେ ସିଏ ମଧ୍ୟ ଈର୍ଷା କରିକିରି ସିଏ ମଧ୍ୟ ଏଇସବୁ କାର୍ଯ୍ୟ କରିବେ। ଆମେ ଏଇ ଶ୍ଳୋକରେ ଆଲୋଚନା କରିଥିଲୁ ଗତକାଲି। ତେଣୁ ତଥାପି ଯେତେ ଯାହା ବ୍ୟବସ୍ଥା କଲେ ମଧ୍ୟ ମା ଯଶୋଦା, ତଥାପି କିନ୍ତୁ ତାଙ୍କ କୃଷ୍ଣ ବଳରାମଙ୍କର ଖେଳ ଚାଲିଛି ସାଙ୍ଗସାଥି ମାନଙ୍କ ସାଙ୍ଗ ବାଳକ ମାନଙ୍କ ସହିତ। ତେଣୁ ଏଇଠି କୁହାଯାଉ, ଇଥଂ ଯଶୋଦା ତମ ଆଶିଷ ଶିଖରମ। ଇଥଂ କହିଲେ ଆହୁରି ମଧ୍ୟ ବହୁତ ଜିନିଷ ସେ ସବୁ ବ୍ୟବସ୍ଥା କରିଥିବେ ତାଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ ଖେଳରୁ, କିନ୍ତୁ ଆଉ ସେ ଖେଳରୁ ନିବୃତ୍ତ ହେଲେ ନାହିଁ। ତେଣୁ ଏହିପରି ଭାବରେ, ଏହିପରି ଭାବରେ ଯୋଉ ଶବ୍ଦଟି ରହିଛି, ସବୁ ଜିନିଷ ସବୁ କୁହାଯାଇ ପାରିବ ନାହିଁ। କିଛି କିଛି କେତୋଟି ମୁଖ୍ୟ ମୁଖ୍ୟ କଥା କହିଲେ ଯଶୋଦା ଯାହା କହିଥିଲେ, କିନ୍ତୁ ଏହିଭଳି ଭାବରେ ଅନେକ ପ୍ରକାର ପ୍ରବର୍ତ୍ତିଲେ ମଧ୍ୟ ସେ ଆସିଲେ ନାହିଁ। ତେଣୁ ଇଥଂ ଯଶୋଦା ତମ ଆଶିଷ ଶେଖରମ୍। ତେଣୁ କୃଷ୍ଣଙ୍କୁ ଏଠି କୁହାଯାଉଛି ଆଶିଷ ଶେଖରମ୍। ଆଶିଷ ଏ ଶବ୍ଦରେ ତାର ଦୁଇ ପ୍ରକାର ଅର୍ଥ ଆସିବ। ଅଶେଷ ଶିଖରମ୍, ଅଶେଷ କହିଲେ ଅନନ୍ତ, ଶେଷ ନାହିଁ, ଶେଷ ଭଗବାନଙ୍କର ସବୁକିଛିର ସବୁ ଐଶ୍ୱର୍ଯ୍ୟର ଚୂଡ଼ାମଣି ସେ ଅଶେଷ ଶେଖରମ୍। ଅଶେଷ ଶେଖରମ୍ ମତ୍ୱା ଶ୍ରୁତମ ସ୍ନେହ ନିବଦ୍ଧ ଧୀର ନୃପ। ତେଣୁ ଯଦିଓ ତାଙ୍କର ମହାତ୍ମା ସବୁ ଜାଣିଛନ୍ତି ମା ଯଶୋଦା, କିନ୍ତୁ ସେ ତାଙ୍କୁ ଭାବୁଛନ୍ତି ଇଏ ମୋର ପୁତ୍ର। ମତ୍ୱା ସୁତମ ସ୍ନେହ ନିବଦ୍ଧ ଧୀର, କାରଣ ତାଙ୍କ ବୁଦ୍ଧିରେ କିଭଳି ଭାବେ ରହିଛି ନା ସ୍ନେହ ନିବଦ୍ଧ, ସ୍ନେହରେ ନିବଦ୍ଧ ହେଇକି ରହିଛନ୍ତି, ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି। ସ୍ନେହ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏଇ ବିଭିନ୍ନ ପ୍ରକାର ସ୍ତର ସବୁ ରହିଛି। ତେଣୁ ମା ଯଶୋଦା ଏ ପ୍ରେମ, ପ୍ରେମର ବିଭିନ୍ନ ସ୍ତର ସବୁ ରହିଛି। ପ୍ରେମ ପର ସ୍ତର ହେଉଛି ସ୍ନେହ, ତାପରେ ମାନ, ତାପରେ ପ୍ରଣୟ, ତାପରେ ରାଗ, ତାପରେ ଅନୁରାଗ, ତାପରେ ଭାବ, ତାପରେ ମା ଭାବ, ଏଇ ବିଭିନ୍ନ ସ୍ତର ରହିଛି ପ୍ରେମରେ। ତେଣୁ ମା ଯଶୋଦା କୃଷ୍ଣଙ୍କ ପ୍ରତି ମାତୃଭାବ ଯୋଉ ରହିଛି, ନିଜ ପୁତ୍ର ବୋଲି ଜ୍ଞାନ କରୁଛନ୍ତି ସେ। ମତ୍ୱା ସୁତମ ସ୍ନେହ ନିବଦ୍ଧ ଧି, ତାଙ୍କର ବୁଦ୍ଧି ଏଇଭଳି ଭାବେ ରହିଛି, ଚିନ୍ତା କରୁନାହାନ୍ତି ଭଗବାନ ବୋଲି, ସେ ହେଉଛନ୍ତି ଇଏ ମୋର ପୁତ୍ର। ଏ ବୁଦ୍ଧି, ତାଙ୍କର ବୁଦ୍ଧି ଏଇ ସ୍ତରରେ ରହିଛି, ପୁତ୍ର ବୋଲି ପୁତ୍ର ବୁଦ୍ଧି ରହିଛି। ଏ ଐଶ୍ୱର୍ଯ୍ୟ ଭାବ, ଏ ସରି, ଇଏ ହେଉଛି ମାଧୁର୍ଯ୍ୟ ଭାବ। ବୃନ୍ଦାବନରେ ବୃନ୍ଦାବନବାସୀ ମାନେ ଭଗବାନଙ୍କ ସହିତ ଯୋଉ ଯୁକ୍ତ ହେଇଛନ୍ତି, ଇଏ ହେଉଛି ମାଧୁର୍ଯ୍ୟ ଭାବରେ ଯୁକ୍ତ ହେଇଛନ୍ତି। କିନ୍ତୁ ଦ୍ୱାରକା ଏବଂ ମଥୁରାରେ ସେମାନଙ୍କର ଭଗବାନଙ୍କ ସହିତ ଐଶ୍ୱର୍ଯ୍ୟ ଭାବ ରହିଛି, ଇଏ ହେଉଛନ୍ତି ଐଶ୍ୱର୍ଯ୍ୟ, ଇଏ ହେଉଛି ଭଗବାନ, ଭଗବାନଙ୍କର ଇଏ ହେଉଛି ଐଶ୍ୱର୍ଯ୍ୟ। ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ରହିଛନ୍ତି ଭଗବାନ ନା, ସମସ୍ତ କ'ଣ ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟସ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗିଙ୍ଗନ। ଯେତେ ଧନରତ୍ନ ରହିଛି ସବୁ ତାଙ୍କର, ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଶକ୍ତି ମଧ୍ୟ ତାଙ୍କର ସବୁକିଛି ଶକ୍ତି ରହିଛି, ଯଶ ମଧ୍ୟ ରହିଛି, ସୌନ୍ଦର୍ଯ୍ୟ ରହିଛି, ଜ୍ଞାନ ବୈରାଗ୍ୟ ଏଇ ଛଅଟି ଐଶ୍ୱର୍ଯ୍ୟ ଯେ ପୂର୍ଣ୍ଣ ସେଇଟି ଭଗବାନ। ତେଣୁ ମଥୁରା ଏବଂ ଦ୍ୱାରକାରେ ମଥୁରାବାସୀମାନେ ବା ଦ୍ୱାରକାବାସୀମାନେ ଜାଣନ୍ତି ହେଉଛନ୍ତି ଭଗବାନ, ସେ ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କର ରହିଛି। କିନ୍ତୁ ବୃନ୍ଦାବନରେ ଯଦିଓ ଭଗବାନ ତାଙ୍କର ଐଶ୍ୱର୍ଯ୍ୟକୁ ପ୍ରଦର୍ଶନ କରନ୍ତି, କିନ୍ତୁ ତଥାପି ବୃନ୍ଦାବନବାସୀମାନେ ତାଙ୍କର ସେ ଐଶ୍ୱର୍ଯ୍ୟ ଭାବ ନାହିଁ, ସେଇଟା ମାଧୁର୍ଯ୍ୟ ଭାବ। ଆମେ ଦେଖିବା ଜଗନ୍ନାଥ ପୁରୀରେ ଜଗନ୍ନାଥ ମନ୍ଦିରରେ ଯେଉଁ ଭଗବାନ ପୂଜା ପାଉଛନ୍ତି, ଜଗନ୍ନାଥ ସିଂହଦ୍ୱାରରେ ରହିଛନ୍ତି ସେ ଶ୍ରୀମନ୍ଦିରରେ, ସେଠି ସବୁ ଐଶ୍ୱର୍ଯ୍ୟ ଭାବରେ ଭଗବାନ ପୂଜା କରାଯାଏ। କିନ୍ତୁ ବର୍ଷକୁ ଥରେ ଯେଉଁ ଗୁଣ୍ଡିଚା ଯାତ୍ରା ହୁଏ, ସେଇ ସମୟରେ ଯେଉଁ ବୃନ୍ଦାବନ ଏଇ ଯେଉଁ ରହିଛି ଗୁଣ୍ଡିଚା ମନ୍ଦିର ରହିଛି, ସେଇଟା ହେଉଛି ବୃନ୍ଦାବନ। ଭଗବାନ ଯେଉଁ ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟକୁ ଆସନ୍ତି, ଇଏ ହେଉଛି ରଥଯାତ୍ରାର ରହସ୍ୟ ହେଉଛି ଏଇଟା। ରଥଯାତ୍ରାର ରହସ୍ୟ ଲୋକମାନେ ଜାଣିନଥିଲେ, ବର୍ତ୍ତମାନ ମଧ୍ୟ କେତେ ଜଣ ଲୋକ ଜାଣନ୍ତି, କିନ୍ତୁ ମହାପ୍ରଭୁଙ୍କର ଯେଉଁମାନେ ଆଶ୍ରୟ ନେବେ ସେମାନେ ଜାଣିବେ ରଥଯାତ୍ରାର ଉଦ୍ଦେଶ୍ୟ କ'ଣ। ଭଗବାନ ଯଦିଓ ବୃନ୍ଦାବନରେ 11 ବର୍ଷ କାଳ ରହିଲେ, କିନ୍ତୁ 11 ବର୍ଷ କାଳ ରହିକରି ଯେଉଁ ସବୁ ଲୀଳା ହେଲା, ତାପରେ ଆଉ ସେ ଫେରି ନାହାନ୍ତି ବୃନ୍ଦାବନକୁ। ଯେଉଁ ଆସିଲେ କି ଅକ୍ରୁର ଆସିଲେ ଭଗବାନ ନା ପାଇଁ କୃଷ୍ଣ ବଳରାମ ନେଇକରି ଗଲେ, କଂସ ପଠେଇଥିଲେ ଅକ୍ରୁଙ୍କୁ ହତ୍ୟା କରିବା ପାଇଁ, କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ। ଏସବୁ କଥା ବର୍ଣ୍ଣନା କରାଯାଏ ଭାଗବତମରେ। ତେଣୁ ଭଗବାନ ଯେଉଁ ଆସିଲେ ଆଉ ଫେରିଲେ ନାହିଁ ବୃନ୍ଦାବନକୁ, ତେଣୁ କିନ୍ତୁ ମଥୁରା ଏବଂ ଦ୍ୱାରକାରେ ରହିଲେ ମଧ୍ୟ ସେଇ ବୃନ୍ଦାବନ ଭାବ ସବୁବେଳେ ତାଙ୍କର ରହିଛି। ବୃନ୍ଦାବନକୁ କେବଳ ଭୁଲି ପାରନ୍ତି ନାହିଁ ଭଗବାନ, ପ୍ରକୃତରେ ଭଗବାନ ବୃନ୍ଦାବନକୁ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ଏଇଠି ରହିଛନ୍ତି କଥା ରହିଛି ଯେ ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନ ଗଚ୍ଛତି, ଭଗବାନ ବୃନ୍ଦାବନ ତ୍ୟାଗ କରିକିରି ଆଉ କୁଆଡ଼େ ଯାଆନ୍ତି ନାହିଁ। କିନ୍ତୁ ଭଗବାନ ଯେଉଁ ବୃନ୍ଦାବନ ତ୍ୟାଗ କରି ଗଲେ ଆଉ ଫେରିଲେ ନାହିଁ। ତେଣୁ ଇଏ ହେଉଛି ତତ୍ତ୍ୱ ହେଉଛି କ'ଣ ନା, ଭଗବାନ ଯଦିଓ ରହିଛନ୍ତି କିନ୍ତୁ ପ୍ରକଟ ଭାବେ ରହିନାହାନ୍ତି, ଅପ୍ରକଟ ଭାବେ ରହିଛନ୍ତି ବୃନ୍ଦାବନରେ। ବୃନ୍ଦାବନ ତ୍ୟାଗ କରିକି ସେ କୁଆଡ଼େ ଯାଆନ୍ତି ନାହିଁ, ଅନ୍ୟ କୁଆଡ଼କୁ ଯାଆନ୍ତି ନାହିଁ, ବୃନ୍ଦାବନ ସବୁବେଳେ ସେ ରହିଥାନ୍ତି। ତେଣୁ ମଥୁରା ଏବଂ ଦ୍ୱାରକାରେ ଯେତେବେଳେ ପ୍ରକଟ ଲୀଳା କରୁଥିଲେ, ସବୁବେଳେ ସେ ବୃନ୍ଦାବନକୁ ଚିନ୍ତା କରୁଥିଲେ। ତେଣୁ ଏଇ ଯେଉଁ କୃଷ୍ଣଙ୍କର ଯେଉଁ ଭାବ ରହିଛି ଜଗନ୍ନାଥ, ଜଗନ୍ନାଥ ରୂପ ହେଉଛି କ'ଣ ନା, କୃଷ୍ଣଙ୍କର ଏଇ ମହାଭାବ ପ୍ରକାଶ। ଦ୍ୱାରକାରେ ଯେତେବେଳେ ତାଙ୍କର 16,108 ରାଣୀ ରହିଛନ୍ତି, ଦ୍ୱାରକା ଲୀଳାକୁ 40ଟି ପାଖାପାଖି 40ଟି ଅଧ୍ୟାୟରେ ବର୍ଣ୍ଣନା କରାଏ ପରିବେଶ ଦେବ ସ୍ୱୟଂ ପରୀକ୍ଷିତ ମହାରାଜଙ୍କୁ। ପାଖାପାଖି 100 ବର୍ଷ କାଳ ଭଗବାନଙ୍କ ଏଇ ଲୀଳା ସବୁ ହେଇଥିବ ଦ୍ୱାରକାରେ। 16,108 ରାଣୀ ତାଙ୍କର, ଏବଂ 16,108 ରାଣୀଙ୍କ ପାଇଁ 16,108ଟି ମହଲ ରହିଛି, ଏବଂ ପ୍ରତି ମହଲରେ ଜଣେ ଜଣେ ରାଣୀ ରହିଛନ୍ତି। ଭଗବାନ ନିଜକୁ ବିସ୍ତାର କରିକି 16,108 ରାଣୀଙ୍କ ପାଖରେ ଲୀଳା କରୁଛନ୍ତି। ଏସବୁ କଥା ରହିଛି ସବୁ। ତେଣୁ ଏ ରାଣୀମାନେ ଯଦିଓ ତାଙ୍କର ଅନେକ ସେବିକା ସେସବୁ ରହିଛନ୍ତି, କିନ୍ତୁ ତଥାପି ସେମାନେ ନିଜେ ଭଗବାନଙ୍କର ସେବା କରନ୍ତି। କିନ୍ତୁ ଏତେ ସେବା କଲେ ମଧ୍ୟ କୃଷ୍ଣ ସବୁବେଳେ ଏ ବୃନ୍ଦାବନର ଗୋପୀମାନଙ୍କ ବିଷୟରେ ଚିନ୍ତା କରନ୍ତି। ଥରେ ଥରେ ରୁକ୍ମିଣୀକୁ ରାଧିକା ବୋଲି ଡାକି ଦିଅନ୍ତି, ବା ଏଇଭଳି ଭାବରେ ସବୁ ବୃନ୍ଦାବନ କଥା ସେ ଭୁଲି ପାରନ୍ତି ନାହିଁ। ତେଣୁ ରାଣୀମାନେ ଚିନ୍ତା କରୁଥିଲେ, ତାଙ୍କର ଭାବନା ଯେ ବୃନ୍ଦାବନରେ କ'ଣ ସବୁ ଭଗବାନ କୃଷ୍ଣଙ୍କର କ'ଣ ସବୁ ଲୀଳା କରିଥିଲେ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି। ଛୋଟ ପିଲାଦିନେ 11 ବର୍ଷ ପର୍ଯ୍ୟନ୍ତ ସେଇ ଲୀଳାଟି ହେଇଥିଲା, ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି 100 ବର୍ଷ ପରେ ମଧ୍ୟ। ତେଣୁ ଏଇଟାକୁ ମା ରୋହିଣୀ, ରୋହିଣୀ ଥିଲେ ବୃନ୍ଦାବନରେ କିନ୍ତୁ ଦେବକୀ ନଥିଲେ, ରୋହିଣୀ ଥିଲେ। ତେଣୁ ରୋହିଣୀ ସେ ଲୀଳାକୁ ସବୁ ବର୍ଣ୍ଣନା କଲେ, ବୃନ୍ଦାବନ ଲୀଳା ଭଗବାନଙ୍କର। ତେଣୁ ସେ ଯେଉଁ ଦ୍ୱାରକାରେ ଗୋଟେ ବଡ଼ ସଭାଗୃହରେ ଏଇସବୁ 16,108 ରାଣୀ ବସିଛନ୍ତି, ତାଙ୍କ ପାଖରେ ଏଇ କଥା କହୁଛନ୍ତି, ମା ରୋହିଣୀ ଭଗବାନ କୃଷ୍ଣଙ୍କର କିଭଳି ଭାବରେ ଲୀଳା ହେଇଥିଲା ବୃନ୍ଦାବନ 6 ଦିନରେ ଯେତେବେଳେ ହେଇଥିଲେ, କିଭଳି ସେ ପୁତନାକୁ ହତ୍ୟା କରିଥିଲେ, ପୁତନାକୁ ଉଦ୍ଧାର କରିଥିଲେ, ଏଇସବୁ ଲୀଳା ଆରମ୍ଭ କରି 11 ବର୍ଷ କାଳ ରାସ ଲୀଳା ହେଇଥିଲେ ସବୁ ରହିଛି। କିନ୍ତୁ ଯେତେବେଳେ କହିଲେ, ରୋହିଣୀ ମାତା କହୁଛନ୍ତି, ସେ ଗେଟ୍ ପାଖରେ ସୁଭଦ୍ରା ରହିଥିଲେ, କାରଣ କୃଷ୍ଣ ଭଗବାନଙ୍କର କଥା ଏବଂ ଭଗବାନ ଭିତରେ କିଛି ତଫାତ୍ ନାହିଁ। ତେଣୁ ଭଗବାନଙ୍କର ଯେତେବେଳେ କଥା କହିବେ, ଭଗବାନ ଆସି ପହଞ୍ଚିବେ, ସେଥିପାଇଁ ଆଉ ତାଙ୍କ କଥା କହିହେବନି ବୋଲି ସେଥିପାଇଁ ସୁଭଦ୍ରାଙ୍କୁ କୁହାଗଲା ସେ ଜଗିବେ, କୃଷ୍ଣ ବଳରାମଙ୍କୁ ଛାଡ଼ିବେ ନାହିଁ ଭିତରକୁ। କିନ୍ତୁ ସୁଭଦ୍ରା ସେଠି ରହିକରି ମଧ୍ୟ ଭଗବାନ କଥା ଶୁଣୁଛନ୍ତି, କୃଷ୍ଣଙ୍କର ବଳରାମଙ୍କର ଲୀଳା ସବୁ ରହିଥିଲା ଶୁଣୁଛନ୍ତି, ଏବଂ ଭଗବାନ ଆଦିବାସୀ ପହଞ୍ଚିଗଲେ, କୃଷ୍ଣ ବଳରାମ ଆସି ପହଞ୍ଚିଗଲେ। ତେଣୁ କୃଷ୍ଣ ବଳରାମ ଯେମିତି ଆମେ ଦେଖୁଛେ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ସେଇଭଳି ଭାବରେ ସେଠି ରହିଥିଲେ ସେମାନେ କୃଷ୍ଣ ସୁଭଦ୍ରା ଏବଂ ବଳରାମ ରହିଛନ୍ତି, 3 ଜଣ ରହିଛନ୍ତି। ସେଇ ସମୟରେ ତାଙ୍କର ଲୀଳାକୁ ଶୁଣିକିରି ତାଙ୍କର ଏଇ ଭାବ ହେଇଯାଇଛି, ଏଇଟାକୁ ମହାଭାବ ପ୍ରକାଶ ବୋଲି କୁହାଯାଏ। ତେଣୁ ଏଇ ସମୟରେ ନାରଦ ମୁନି ପ୍ରାୟ ଅଧିକାଂଶ ସମୟରେ ଆସନ୍ତି ଦ୍ୱାରକାକୁ, ନାରଦ ମୁନି ସବୁବେଳେ ସେ ଦ୍ୱାରକାରେ ପାଖରେ ହିଁ ରହନ୍ତି। ତେଣୁ ସେ ଯେତେବେଳେ ଆସୁଥିଲେ ଦ୍ୱାରକାକୁ, ଯେତେବେଳେ ଭଗବାନଙ୍କ ଏଇ ଲୀଳାଟିକୁ ଦେଖିଦେଲେ, ରୂପକୁ ଦେଖିଦେଲେ, ଯେଉଁ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପକୁ ଦେଖିଦେଲେ, ତେଣୁ ସେ ପ୍ରାର୍ଥନା କଲେ। ଯଦିଓ କୃଷ୍ଣ ବଳରାମ ନାରଦଙ୍କୁ ଦେଖିକି ତାଙ୍କର ପୂର୍ବ ରୂପକୁ ଫେରି ଆସିଲେ, କିନ୍ତୁ ତଥାପି ନାରଦ ମୁନି ଦେଖିଦେଲେ ସେ ରୂପ। ଇଏ ହେଉଛି ଭଗବାନଙ୍କର ଭକ୍ତ ବାତ୍ସଲ୍ୟ ରୂପ ବା ରୂପ ବେଶ। ତେଣୁ ନାରଦ ମୁନି ପ୍ରାର୍ଥନା କଲେ, ଆପଣଙ୍କର ଏଇ ବେଶରେ ଆପଣ ଲୋକମାନେ ଆପଣଙ୍କୁ ପୂଜା କରିବେ। ତେଣୁ ସେ ସେଇଟାକୁ ସ୍ୱୀକାର କରିଥିଲେ। ତେଣୁ ବର୍ତ୍ତମାନ ଭଗବାନ ଏଇ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପୂଜିତ ହେଉଛନ୍ତି। ଇଏ ହେଉଛି ବ୍ରହ୍ମାଙ୍କର 50 ବର୍ଷ ହେଇଗଲା ପରେ ଭଗବାନ ଏଇଭଳି ଭାବରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପୂଜିତ ହୁଅନ୍ତି। ତା ପୂର୍ବରୁ ସିଏ ନୀଳମାଧବ ରୂପରେ ପୂଜିତ ହେଉଥିଲେ ଭଗବାନ। ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ଲୀଳା ସବୁ ରହିଛି ବୃନ୍ଦାବନରେ, ଏଇଭଳି ଭାବରେ ନିଜ ପୁତ୍ର ଜ୍ଞାନ କରୁଛନ୍ତି, ସେ ଚିନ୍ତା କରୁନାହାନ୍ତି ଇଏ ଭଗବାନ ବୋଲି। ଅଶେଷ ଶେଖରମ୍ ବିଷ୍ଣୁ ଚକୁର ଠାକୁର ତାର ଭାଷାରେ କହିଛନ୍ତି, ଆମେ ସେଇଟା କହିବା ଆଲୋଚନା କରିବା। ତେଣୁ ସେ ଭାବୁଛନ୍ତି କ'ଣ ନା, ଇଏ ହେଉଛନ୍ତି ସ୍ନେହ ମୋର ପୁତ୍ର ସୁତମ ସ୍ନେହ ନିବଦ୍ଧ ଧୀ, ତାଙ୍କର ବୁଦ୍ଧି ଏଇଭଳି ଭାବରେ ପୁତ୍ର ବୁଦ୍ଧି ଜ୍ଞାନ କରୁଛନ୍ତି, ଭଗବାନ ପୁତ୍ର ବୁଦ୍ଧି ଜ୍ଞାନ କରୁଛନ୍ତି। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବର୍ଣ୍ଣନା କରୁଛନ୍ତି, ସିଏ ମଧ୍ୟ ବହୁତ ଆନନ୍ଦରେ ନୃପ ଶବ୍ଦ ବ୍ୟବହାର କରିଛନ୍ତି ପରୀକ୍ଷିତ ମହାରାଜଙ୍କୁ। ଯଦିଓ ସେଇଠି ପରୀକ୍ଷିତ ମହାରାଜଙ୍କ ସହିତ 60,000 ମୁନି ଋଷିମାନେ ରହିଛନ୍ତି, କିନ୍ତୁ ସିଏ ସୁଖଦେବ ଗୋସ୍ୱାମୀ ଆଉ କାହାକୁ ସମ୍ବୋଧନ କରୁନାହାନ୍ତି, କେବଳ ହିଁ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି। ଆମେ ଦେଖିବା ଭାଗବତମରେ ସବୁ ସ୍ଥାନରେ ସେ କେବେ ହେଲେ ଅନ୍ୟ କୌଣସି ମୁନି ଋଷିମାନଙ୍କୁ, ଏମିତିକି ତାଙ୍କ ପିତା ସେଠି ରହିଛନ୍ତି ବ୍ୟାସଦେବ, ତାଙ୍କ ପିତାଙ୍କ ପିତା ଗୁରୁ, ପିତାଙ୍କର ଗୁରୁ ନାରଦ ମୁନି ସେଠି ରହିଛନ୍ତି, କିନ୍ତୁ ସେ ଆଉ କାହାକୁ ସମ୍ବୋଧନ କରୁନାହାନ୍ତି। ସବୁ ସମୟରେ ସେ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରିଛନ୍ତି। ତେଣୁ ଏଠି ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି ନୃପ। ତେଣୁ ସିଏ ବହୁତ ଆନନ୍ଦିତ ହେଇକରି, ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଆନନ୍ଦରେ ଶ୍ରବଣ କରୁଛନ୍ତି ଭଗବାନ କଥା। ଆଦର୍ଶ ଶ୍ରୋତାକୁ ଆଦର୍ଶ ବକ୍ତା, ତେଣୁ ଏମାନେ ହେଉଛନ୍ତି ଆଚାର୍ଯ୍ୟ। ଭକ୍ତିର 9ଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଇତ୍ୟାଦି। ଶ୍ରବଣର ଆଚାର୍ଯ୍ୟ ହେଲେ ପରୀକ୍ଷିତ ମହାରାଜ ଏବଂ କୀର୍ତ୍ତନର ଆଚାର୍ଯ୍ୟ ହେଲେ ସୁଖଦେବ ଗୋସ୍ୱାମୀ। ତେଣୁ 7 ଦିନ 7 ରାତି ଧରିକିରି ଲଗାତାର କଥା କହିବା ଏତେ ସହଜ ନୁହଁ, ଏବଂ ଶୁଣିବା ମଧ୍ୟ ଏତେ ସହଜ କଥା ନୁହଁ, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରିକିରି। ତେଣୁ ଏମାନେ ହେଉଛନ୍ତି ଆଚାର୍ଯ୍ୟ। ଶ୍ରବଣର ଆଚାର୍ଯ୍ୟ ହେଉଛନ୍ତି ପରୀକ୍ଷିତ ମହାରାଜ, କୀର୍ତ୍ତନର ଆଚାର୍ଯ୍ୟ ହେଉଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ସୁଖଦେବ ଗୋସ୍ୱାମୀ ଆନନ୍ଦରେ, ଏତେ ଆନନ୍ଦରେ ବିଭୋର ହେଇଯାଇଛନ୍ତି, ତେଣୁ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି, ହେ ନୃପ ହସ୍ତେ ଗୃହୀତ୍ୱା ସ ରାମ ଅଚ୍ୟୁତମ୍। ତେଣୁ ଏଇଭଳି ଭାବରେ ସବୁ ବ୍ୟବସ୍ଥା କଲା ପରେ ଯେତେବେଳେ ଫେରିଲେ ନାହିଁ, କୃଷ୍ଣ ଫେରିଲେ ନାହିଁ, ଖେଳରୁ ଫେରିଲେ ଆସିଲେ ନାହିଁ, ସେଥିପାଇଁ ଯାଇକିରି ଧରିଦେଲେ ହସ୍ତେ ଗୃହୀତ୍ୱା, ତାଙ୍କର ହସ୍ତରେ କୃଷ୍ଣକୁ ଧରିଲେ, ତାଙ୍କ ହସ୍ତକୁ ଧରିଲେ, ହସ୍ତେ ଗୃହୀତ୍ୱା ସ ରାମମ୍ ଅଚ୍ୟୁତମ୍। ସ ରାମ ଅଚ୍ୟୁତ, ଗୋଟିଏ ହାତରେ ଅଚ୍ୟୁତଙ୍କୁ ଧରିଲେ, ଗୋଟିଏ ହାତରେ ରାମଙ୍କୁ ଧରିଲେ, ଦୁଇ ହାତରେ ଦୁଇ ଜଣଙ୍କୁ ଧରିଲେ, ସ ରାମମ୍ ଅଚ୍ୟୁତମ୍। ଭଗବାନ ଏଠି ବଳରାମ, ଗୋଟେ ରାମ ଶବ୍ଦ ବ୍ୟବହାର କରାଯାଇଛି, ଯେଉଁ ରାମ ଶବ୍ଦରେ କହିବାର ଉଦ୍ଦେଶ୍ୟ ହେଉଛି, ସୁଖଦେବ ଗୋସ୍ୱାମୀ କହିବାର ଉଦ୍ଦେଶ୍ୟ ହେଉଛି ଯେ ଯଶୋଦା ମା ଯେତେବେଳେ ରାମଙ୍କୁ ଧରୁଛନ୍ତି ସେତେବେଳେ ତାଙ୍କର ଆନନ୍ଦ ବଢ଼ିଯାଉଛି। ରାମ କହିଲେ ଆନନ୍ଦ, ରମୟତି ରମଣ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି ରାମ। ତେଣୁ ରାମଙ୍କୁ ଯେତେବେଳେ ଧରିଦେଲେ ସେତେବେଳେ ତାଙ୍କର ଆନନ୍ଦ ବଢ଼ିଯାଉଛି, ଆନନ୍ଦ ବଢ଼ିଯାଉଛନ୍ତି, ରାମ ଶବ୍ଦ ବ୍ୟବହାର କରାଯାଇଛି। ଏବଂ ଅଚ୍ୟୁତମ୍, କୃଷ୍ଣଙ୍କୁ ଯେତେବେଳେ ଧରୁଛନ୍ତି ସେତେବେଳେ ତାଙ୍କୁ ତାଙ୍କର ଭାବ ହେଉଛି କ'ଣ ନା, ତାଙ୍କର ବୁଦ୍ଧି ହେଉଛି କିଭଳି ଭାବ ନା, ଅଚ୍ୟୁତ, ତାଙ୍କର କେବେ ହେଲେ ଚ୍ୟୁତ ହେବ ନାହିଁ, ଅଚ୍ୟୁତ ଇଏ ଭଗବାନ। ଯେଉଁ ସବୁ ଐଶ୍ୱର୍ଯ୍ୟପୂର୍ଣ୍ଣ ରହିଛି, ଅଶେଷ ଶେଖରମ୍ କୁହାଗଲା ନା, ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ସେ କେବେ ହେଲେ ଚ୍ୟୁତ ହୁଏ ନାହିଁ, ବା କମିଯାଏ ନାହିଁ, ବା ନଷ୍ଟ ହେଇଯାଏ ନାହିଁ। ଭଗବାନଙ୍କ ଐଶ୍ୱର୍ଯ୍ୟ ସବୁବେଳେ ପାଇଁ ରହିଛି, ପୂର୍ଣ୍ଣ ଭାବରେ ରହିଛନ୍ତି ସିଏ। ତେଣୁ ଏଇଭଳି ଭାବରେ ଧରିକିରି ନିତ୍ୱା ସ୍ୱବାଟମ୍, ତେଣୁ ଧରିକିରି ଚାଲିଲେ ତାଙ୍କର ସ୍ୱବାଟମ୍, କହିଲେ ନିଜର ଯେଉଁ ନନ୍ଦାଳୟ ରହିଛି ସେଇଠିକି ଚାଲିଲେ, ସ୍ୱବାଟମ୍ ସ୍ୱବାଟମ୍ କହିଲେ ନେଇକି ଯାଉଛନ୍ତି, ଯେତେବେଳେ ତାଙ୍କର ମନର ଭାବ ହେଉଛି, ତାଙ୍କ ବୁଦ୍ଧି ହେଉଛି ଏଇଭଳି ଭାବରେ, ଇଏ ଆମର ଗୃହ ସ୍ୱବାଟମ୍, ନିଜର ଗୃହ ବୋଲି ଚିନ୍ତା କରିକି ନେଉଛନ୍ତି। କୃତବତୀ ଅଥୋଦୟମ୍, ତେଣୁ ନେଇକିରି ତାପରେ ତାଙ୍କୁ ସ୍ନାନ ଇତ୍ୟାଦି କରିକିରି ସବୁ ଯେଉଁ ଜନ୍ମ ନକ୍ଷତ୍ର ବୋଲି କୁହାଯାଇଥିଲା ସେସବୁ କରିବେ, ଏସବୁ କରିବେ। ତେଣୁ ସେଇଟାକୁ ବର୍ଣ୍ଣନା କରାଗଲା ନାହିଁ, ଏତିକିରେ ଏଇ ଲୀଳାଟିକୁ ବର୍ଣ୍ଣନା କଲେ, ଲୀଳାଟି 8ଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରାଗଲା। ତେଣୁ ଏ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଯେ ଭଗବାନ ପ୍ରକୃତରେ ସିଏ ଯାହା ହେଲେ ମଧ୍ୟ ସେ ସବୁବେଳେ ପବିତ୍ର। ଅର୍ଜୁନ କହିଲେ ନା ଭଗବାନଙ୍କୁ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ, ସେ କେବେ ହେଲେ ଅପବିତ୍ର ହୁଅନ୍ତି ନାହିଁ, ସବୁବେଳେ ପବିତ୍ର, ପରମ ପବିତ୍ର। ଏବଂ ତାଙ୍କର ଅପବିତ୍ର କଥା କ'ଣ କହିବା, ଯେଉଁମାନେ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନା କହିଲେ, ତାଙ୍କୁ ଚିନ୍ତା କରିଦେବେ ସେମାନେ ମଧ୍ୟ ପବିତ୍ର ହେଇଯିବେ। ଗରୁଡ଼ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଗତ ବିବାହ ଯ ସ୍ମରତ ପୁଣ୍ଡରୀକାକ୍ଷ ସ ବାହ୍ୟ ଅଭ୍ୟନ୍ତର ସୂଚୀ। ଯିଏ ପୁଣ୍ଡରୀକାକ୍ଷ ଭଗବାନ ଯେଉଁ ସୁନ୍ଦର ନୟନ ଯାହାଙ୍କର ରହିଛି, ସେ ତାଙ୍କ ବିଷୟରେ ଯେତେବେଳେ ଶ୍ରବଣ କରିବେ ବା ସ୍ମରଣ କରିବେ, ସେମାନେ ମଧ୍ୟ ପବିତ୍ର ହେଇଯିବେ। ଭଗବାନ ପବିତ୍ର ଏବଂ ତାଙ୍କୁ ଯିଏ ସ୍ମରଣ କରିବେ ସେ ମଧ୍ୟ ପବିତ୍ର ହେଇଯିବ। ଆଉ ଭଗବାନଙ୍କ ଅପବିତ୍ରର ପ୍ରଶ୍ନ ଉଠୁ ନାହିଁ, କିନ୍ତୁ ତଥାପି ମା ଚିନ୍ତା କରୁଛନ୍ତି, ତାଙ୍କୁ ନେଇକି ସ୍ନାନ ଇତ୍ୟାଦି କରିବେ, ନୂତନ ବସ୍ତ୍ର ପରିଧାନ କରିବେ ବା ଦୌଦ ବସ୍ତ୍ର ପରିଧାନ କରିବେ। ଏଇଭଳି ଭାବରେ ତାଙ୍କର ଯେଉଁ ସ୍ନେହ ରହିଛି, ସ୍ନେହ ବଶବର୍ତ୍ତୀ ହେଇକିରି ସେ ସବୁ ଏସବୁ କରୁଛନ୍ତି। ତେଣୁ ସେ ଭାବୁଛନ୍ତି ଇଏ ଜଣେ ସାମାନ୍ୟ ବାଳକ, ତେଣୁ ତାଙ୍କର ଯାହା ସବୁ ମାଆଙ୍କର କର୍ତ୍ତବ୍ୟ ରହିଛି ସେ ସବୁ କର୍ତ୍ତବ୍ୟକୁ ସମ୍ପାଦନ କରୁଛନ୍ତି। ତେଣୁ ତାଙ୍କର ପୁତ୍ରକୁ ସୁନ୍ଦର ରଖିବା ପାଇଁ ବା ବହୁତ ସୁଶୋଭିତ ରଖିବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି ପ୍ରଭୁପାଦ ମହାରାଜ, ତାଙ୍କ ଭାବାର୍ଥଟା କହୁଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତମ୍ ଅଶେଷସ୍ୟ ଶେଖରମ୍ ଚୂଡ଼ାମଣି ସୁତଂ ମତ୍ଵା, ସବୁକିଛିରେ ସେ ହେଉଛନ୍ତି ମୁଖ୍ୟ, ସବୁକିଛିର ସବୁଥିରେ ସେ ହେଉଛନ୍ତି ଟପର। ଏମିତି କିଛି ନାହିଁ, ଶେଖର କହିଲେ ଚୂଡ଼ାମଣି ବା ଶ୍ରେଷ୍ଠ, ଯେଉଁ ଧାର ଯେଉଁ ଦିଗରେ ଦେଖିଲେ ମଧ୍ୟ ସେ ସବୁବେଳେ ସବୁବେଳେ ଶ୍ରେଷ୍ଠ, ତାଙ୍କ ସହିତ କିଛି ସମାନ ହେଇପାରିବେ ନାହିଁ। ତେଣୁ ଭଗବାନ ଗୋଟେ ନାମ ହେଉଛି କ'ଣ, ସ୍ୱୟଂ ତୁ ଅସାମ୍ୟା ତ୍ରଧିଶ, ତାଙ୍କ ସହିତ କିଛି ସମାନ ହେଇପାରିବେ ନାହିଁ, ଆଉ ତାଙ୍କର ଉପର କଥା କ'ଣ କୁହାଯିବ। ଏ ବିଭିନ୍ନ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଯେଉଁ ହେଉଛନ୍ତି ସ୍ୱୟଂ ତୁ ଅସାମ୍ୟ, ତାଙ୍କ ସହିତ କିଛି ସମାନ ହେଇପାରିବେ ନାହିଁ, ଏବଂ ଅତିଶୟ, ଆଉ ଅତି ଅଧିକା କଥା କି କ'ଣ କହିବା। ଏଠି ଗୋଟେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ନିତ୍ୟ ନିତ୍ୟାନାମ ଚେତନଶ୍ଚେତନ ନାମ ଏକ ବହୁନାମ ଯେଉଁ ବିଧା ନା ଏଟା ନୁହଁ, ଯେଉଁ ରହିଛି ସିଏ ହେଉଛନ୍ତି କ'ଣ ନା, ନ ତସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ ନ ତତ ସମସ୍ୟା ବେଦିକଶ୍ଚ ଦିଶ୍ୟତେ। ଭଗବାନଙ୍କର କୌଣସି କାର୍ଯ୍ୟ କାରଣ ନାହିଁ, ଭୌତିକ ଜଗତ ଯାହା ଦେଖୁଛେ ସବୁକିଛି କାର୍ଯ୍ୟ କାରଣରେ ପର୍ଯ୍ୟବେସିତ ରହିଛି, ଯାହା ସବୁ ଦେଖୁଛେ ତାର ଗୋଟେ କାରଣ ରହିଛି, କିନ୍ତୁ ଭଗବାନ ଏ କାର୍ଯ୍ୟ କାରଣରୁ ଉର୍ଦ୍ଧ୍ୱରେ, ତାଙ୍କର କାର୍ଯ୍ୟ ନାହିଁ କି କାରଣ ନାହିଁ, ନ ତତ ସମସ୍ୟା ବେଦିକ ତାଙ୍କ ସହିତ କିଛି ସମାନ ହେଇପାରିବେ ନାହିଁ, ଅଧିକ କଥା କ'ଣ କହିବା। ପରାଶ ଶକ୍ତି ବିବିଧେ, ଭଗବାନ ଏଭଳି ଶକ୍ତି ରହିଛି, ବିବିଧେ ଅନେକ ଶକ୍ତି ରହିଛି, ଅଶେଷ ଶେଖରମ୍ ଏଠି କୁହାଯାଇଛି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଜ, ତାଙ୍କର ଏଇ ଯେଉଁ ସବୁ ଶକ୍ତି ରହିଛି ଏଇଟା କୋଉଠୁ ଆଣିଲେ ନା, ସ୍ୱାଭାବିକ ଏଇଟା ମନକୁ ମନ ସେ ସବୁ ତାଙ୍କର ସେ ସବୁ ରହିଛି, ଶକ୍ତି ସବୁ ରହିଛି। ତେଣୁ ଭଗବାନ ଅଶେଷ ଶେଖରମ୍ ଚୂଡ଼ାମଣି ସୁତମ ମତ୍ଵା ନ ତୁ ଅଶେଷ ଶେଖରମ୍ ମତ୍ଵେତି ଅର୍ଥ, ଅଶେଷ ଶେଖରମ୍ ଦୁଇଟି ଅର୍ଥ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ କରୁଛନ୍ତି। ଗୋଟେ ହେଉଛି ତାଙ୍କର ଶେଷ ନାହିଁ, ବା ଆଉ ଗୋଟେ ଶବ୍ଦର ଅର୍ଥ ହେବ କ'ଣ ନା ଅଶେଷ, ତାଙ୍କର ଶେଷ ସେ ଭଗବାନ ନୁହନ୍ତି, ଅଶେଷ ତାର ଅର୍ଥ ହେଉଛି ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ କହୁଛନ୍ତି ଅଶେଷ। ଆଉ ଗୋଟେ ଅର୍ଥ ହେଉଛି ଅନନ୍ତ, ଅଶେଷ କହିଲେ ଅନନ୍ତ, କିନ୍ତୁ ଇଏ ଅନନ୍ତ ନୁହନ୍ତି, ଅଶେଷ, ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ବ୍ୟାଖ୍ୟାରେ କହିଛନ୍ତି। ତେଣୁ ଯଦବା ତମ୍ ଶ୍ରୁତମ୍ ଅଶେଷସ୍ୟ ସ୍ୱକୁଳସ୍ୟ ଶେଖରମ୍, ଅଶେଷସ୍ୟ କହିଲେ ତାଙ୍କର ନିଜର କୁଳ କୁଳ ନନ୍ଦନ ଭଳି ସେ ହେଉଛନ୍ତି ଚୂଡ଼ାମଣି। ତେଣୁ ସ୍ୱଭାଟମ୍ କହିଲେ ନିଜ ସ୍ଥାନମ୍ ଉଦୟମ୍, ତେଣୁ ତାଙ୍କ ନିଜ ଗୃହକୁ ନେଇକରି ଉଦୟମ୍ ଶବ୍ଦର ଅର୍ଥ ହେଉଛି ସ୍ନାପନ ଭୋଜନ ଅଳଙ୍କାରାଦି ମଙ୍ଗଳମ୍, ତାଙ୍କୁ ବୋଧେ ସ୍ନାନ କରେଇଲେ, ତାପରେ ତାଙ୍କୁ ଖାଇବା ପାଇଁ ବ୍ୟବସ୍ଥା କଲେ। ମା ପିତା ସେଇଭଳି ଭାବରେ ଅପେକ୍ଷା କରିଛନ୍ତି, ନନ୍ଦ ମହାରାଜ ପିଲାମାନେ ଆସିଲେ ଖାଇବେ। ତେଣୁ ଆ ପୂର୍ବରୁ କୁହାଗଲା ନା, ତୁମର ପିତା ଅପେକ୍ଷା କରିଛନ୍ତି, ତାଙ୍କୁ ବାଟରେ ତାଙ୍କୁ ଭୋକ ହେଉଛି, ତୁମେ ତାଙ୍କୁ ବ୍ୟଥିତ କରାଉଛ କ୍ଷୁଧାରେ, ଏଇଭଳି ଭାବରେ କହିଲେ। ତେଣୁ ସ୍ନାନ ଇତ୍ୟାଦି ହେଲା ପରେ ଯାଇକି ପୁଣି ପିତା ପୁତ୍ର ମାନେ ସବୁ ବସିକି ଖାଦ୍ୟ ଗ୍ରହଣ କଲେ। ସାରିକି ସାରିକି ସ୍ନାପନମ ଭୋଜନମ ଅଳଙ୍କାର ଆଦି ମଙ୍ଗଳ, ତାପରେ ଅଳଙ୍କାର ବସ୍ତ୍ର ଇତ୍ୟାଦି ପରିଧାନ କରାଗଲା। ଆମେ ଦେଖିବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଯେଉଁ ସେବା ଚାଲିଛି, ସେଇଭଳି ଭାବରେ ଗୋଟେ ନୂତନ ବସ୍ତ୍ର ପରିଧାନ କରେଇଲେ, ତାପରେ ଖାଦ୍ୟ ଲାଗିବ, ଖାଦ୍ୟ ଲାଗିଲା ସରିଲା ପରେ ଭୋଗ କ'ଣ ଧୂପ ଦିଆହେଲା, ତାପରେ ପୁଣି ସେ ପରିବର୍ତ୍ତନ ହେବ, ପୁଣି ପୁଣି ସେ ବସ୍ତ୍ରକୁ ପରିବର୍ତ୍ତନ କରିବେ, ପୁଣି ସବୁ ଲାଗିବ, ପୁଣି ଖାଦ୍ୟ ଲାଗିବ, ପୁଣି ତାପରେ ବସ୍ତ୍ର ପରିଧାନ କରି ଖାଦ୍ୟ ଲାଗିସାରିଲା ପରେ ଭୋଗ ହେବ, ଇଏ ଧୂପ ଦିଆ ହେବ, ପୁଣି ତାପରେ ଚାଲିବ। ଏଇଭଳି ଭାବରେ ତାଙ୍କ ଚାଲିଛି। 52 ବାହାର, କେତେବେଳେ କୁହାଯାଏ 54 ବାହାର, କେତେବେଳେ କହୁଛି 52 ବାହାର, କେଉଁଦିନ 52 ବାହାର ଭୋଗ ଲାଗୁଛି ଭଗବାନ ପାଖରେ, କେଉଁଦିନ 54 ବାହାର ଭୋଗ ଲାଗୁଛି, ଚେତନ ଚରିତାମୃତ ବର୍ଣ୍ଣନା କରାଯାଇଛି। ସେତେବେଳେ ମହାପ୍ରଭୁଙ୍କ ଲୀଳା ଆସିଯିବ, ଭଗବାନଙ୍କର ଫାଲ୍ଗୁନ ପୂର୍ଣ୍ଣମୀ ତିଥି ରେ ଭଗବାନଙ୍କର ଆବିର୍ଭାବ ହେଇଥିଲା। ତେଣୁ ଏଇଠି 24 ବର୍ଷ କାଳ ରହିଥିଲେ ପୁରୀରେ। ତେଣୁ ଥରେ ସର୍ବମ ଭଟ୍ଟାଚାର୍ଯ୍ୟ, ଯିଏକି ଦେବତାମାନଙ୍କ ଗୁରୁ ହେଉଛନ୍ତି, ବୃହସ୍ପତିଙ୍କର ଅବତାର, ସେ ଥରେ ତାଙ୍କୁ ଖାଦ୍ୟ ଗ୍ରହଣ କରିବା ପାଇଁ ଡାକିଥିଲେ ନିଜ ଗୃହକୁ। ସର୍ବମ ଭଟ୍ଟାଚାର୍ଯ୍ୟଙ୍କ ଘର ହେଉଛି ଯେଉଁ ରହିଛି ଆମର ପୁରୀରୁ ମନ୍ଦିରରୁ ବାଲିସାହି ରାସ୍ତାରେ ଗଲାବେଳକୁ ଡାହାଣ ପଟେ ପଡ଼ିବ, ଯେଉଁ ସେ ରହିଛି କ'ଣ ତାକୁ କୁହନ୍ତି, ସେ ଯେଉଁ ପୁଷ୍କରିଣୀ ରହିଛି, ଏ ପୁଷ୍କରିଣୀ ନିକଟରେ ତାଙ୍କର ସ୍ୱେତ ଗଙ୍ଗା, ସ୍ୱେତ ଗଙ୍ଗା ବୋଲି ତାକୁ କୁହାଯାଏ। ଏ ଗଙ୍ଗା ଦେବୀ ସେଠି ରହିଛନ୍ତି, ଏ ଲୀଳା ମଧ୍ୟ ରହିଛି, ବହୁତ କଥା ରହିଛି ସେଥିରେ। ସେଇଠି ସେଇଠି ସର୍ବମ ଭଟ୍ଟାଚାର୍ଯ୍ୟ ରହୁଥିଲେ। ଏବେ ବର୍ତ୍ତମାନ ମଧ୍ୟ ସରକାରଙ୍କ ଦ୍ୱାରା ସେଟାକୁ ସଂରକ୍ଷିତ କରାଯାଇଛି, ସେ ସ୍ଥାନ ମଧ୍ୟ ଜଣେ ଦେଖିପାରିବେ, ସେଠି ରହିଛି। ସେଇଠି ସର୍ବମ ଭଟ୍ଟାଚାର୍ଯ୍ୟ ରହୁଥିଲେ ଏବଂ ତାଙ୍କୁ ଡାକିଥିଲେ ନିମନ୍ତ୍ରଣ କରିବା ପାଇଁ, ଖାଦ୍ୟ ଖାଇବା ଗ୍ରହଣ କରିବା ପାଇଁ ଡାକିଥିଲେ। ତେଣୁ ସେଇ ଭଗବାନ କୃଷ୍ଣ ଆଜି ମହାପ୍ରଭୁ ରୂପରେ ଖାଦ୍ୟ ଗ୍ରହଣ କରୁଛନ୍ତି ସର୍ବମ ଭଟ୍ଟାଚାର୍ଯ୍ୟ ଗୃହରେ। ତେଣୁ ଯେତେବେଳେ ଖାଦ୍ୟ ଗ୍ରହଣ କରିବା ପାଇଁ ଡାକିଛନ୍ତି, ସେହି ସମୟରେ ବର୍ଣ୍ଣନା କରାଯାଇଛି ଯେ କିଭଳି ଭାବରେ ଯେତେବେଳେ ଦେଖିଲେ ସର୍ବମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁ ଦେଖିଲେ ଯେ ଏତେ ପ୍ରକାର ଆଇଟମ୍ ସବୁ କରାହେଇଛି, ସକାଳୁ ସକାଳୁ କେତେ ପ୍ରକାର ଆଇଟମ୍ କରାହେଇଛି, ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ। ସାର ସେ ଚୈତନ୍ୟ ଚରିତ ମଧ୍ୟ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଏତେ କେତେ ଏତେ ଅସମ୍ଭବ, ଏତେ ଯୋଉ ପ୍ରକାର ଆଇଟମ୍କୁ ତିଆରି କରିଥିଲେ ସେ ଅସମ୍ଭବ, କରିପାରିବେ ନା କିଏ କରିପାରିବେ ନାହିଁ, ସେ କିନ୍ତୁ କରିଦେଇଥିଲେ ସ୍ୱାମୀ ସ୍ତ୍ରୀ ମିଶିକିରି, ସାର ଭଟ୍ଟାଚାର୍ଯ୍ୟ ତାଙ୍କ ପତ୍ନୀ। ଏବଂ ତାପରେ ଯେତେବେଳେ ଖାଦ୍ୟ ଦେଖିଲେ କହିଲେ ଏତେ ଖାଦ୍ୟ ମୁଁ ଗ୍ରହଣ କରିବି ନା, ଏଇଟା ମୋତେ ଭଗବାନ ଭୋଗ ଲାଗିଛି ବୋଧେ, ନା 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 ଆପଣ ହେଉଛନ୍ତି ସେଇ ଭଗବାନ, ଆପଣ ଏଇଟା ଖାଦ୍ୟ ଗ୍ରହଣ କରିବେ। ତେଣୁ ମହାପ୍ରଭୁ କହିଲେ ମୁଁ ସନ୍ନ୍ୟାସୀ ଜଣେ, ଏତେ ଖାଦ୍ୟ ଗ୍ରହଣ କରିବି? ସେହି ପ୍ରସଙ୍ଗରେ ସାର୍ବମ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏଇଟା ଚେତନ ଚରିତାମୃତ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି ଜଗନ୍ନାଥ କିଛି ଭଗବାନ ଖାଦ୍ୟ ଗ୍ରହଣ କରନ୍ତି, କେତେ ଖାଦ୍ୟ ଗ୍ରହଣ କରନ୍ତି, ସବୁ ଗୃହରେ ଭକ୍ତ ଭଗବାନ ଖାଦ୍ୟ ପ୍ରଦାନ କରନ୍ତି, ସବୁ ଗୃହରେ ଖାଦ୍ୟ ପ୍ରଦାନ କରନ୍ତି। ଦ୍ୱାରକାରେ ଭଗବାନ 16,108 ରାଣୀଙ୍କ ଗୃହରେ ଖାଦ୍ୟ ଗ୍ରହଣ କରୁଥିଲେ ଜଣେ ଭଗବାନ, ଏବଂ ସେଇଭଳି ଭାବରେ ବୈକୁଣ୍ଠରେ ସବୁଠି ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି। ଏବଂ ଜଗନ୍ନାଥ ମନ୍ଦିରର କଥା କହିଲେ, ଜଗନ୍ନାଥ ମନ୍ଦିରରେ ଆପଣ 52 ବାହାର ଖାଦ୍ୟ ଗ୍ରହଣ କରନ୍ତି ଏବଂ ପ୍ରତି ବାହାରରେ ଶହ ଶହ ବାହାର ଖାଦ୍ୟ ଲଗାଯାଏ ଭଗବାନ ପାଖକୁ, ତେଣୁ ଇଏ କିଛି ନୁହଁ ବୋଲି କହିକିରି ତାଙ୍କୁ ଅନୁରୋଧ କଲେ, ସେ ଖାଦ୍ୟ ଗ୍ରହଣ କଲେ। ଏଇଟାକୁ ତାଙ୍କର ଜାମାତ ଦେଖିଦେଲେ, ଅମୋଘ ଦେଖିଦେଲେ, ଅମୋଘ ଦେଖିକି ତାଙ୍କର ଚିନ୍ତା ଆସିଲା, ଇଏ ଜଣେ ସନ୍ନ୍ୟାସୀ ହେଇକି ଏତେ ଖାଦ୍ୟ ଗ୍ରହଣ କରୁଛନ୍ତି, ଏଇଭଳି ଲୀଳା ସବୁ ରହିଛି ମହାପ୍ରଭୁଙ୍କର। ତେଣୁ ଆଜି ଯଶୋଦା ମା ତାଙ୍କୁ ନେଇକିରି ଏଇଭଳି ଭାବରେ ଖାଦ୍ୟ ପ୍ରଦାନ କରୁଛନ୍ତି। ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି, ଏ ଯେଉଁ ଲୀଳାଟି 8 ଶ୍ଲୋକରେ ବର୍ଣ୍ଣନା କରାଗଲା ଭଗବାନଙ୍କ ଏଇ କ୍ରୀଡ଼ା ଲୀଳାଟିକୁ, ଏଠି ଏଇ ଶ୍ଲୋକରେ ଉପସଂହରତି, ଏଇଟା ଉପସଂହାର କରାଗଲା 8 ଶ୍ଲୋକରେ, ଇଥମ ଇତି, ସେଥିପାଇଁ ଇଥମ ଶବ୍ଦ ଲାଗିଲା। ଆହୁରି ବହୁତ କଥା ମଧ୍ୟ ମା ଯଶୋଦା ବ୍ୟବସ୍ଥା କରିଥିବେ, କହିଥିବେ କହିଥିବେ, ସେସବୁ ଆଉ ବର୍ଣ୍ଣନା କରାଗଲା ନାହିଁ, ଖାଲି ଏଇଟାକୁ ସଂକ୍ଷେପରେ ଏଇଟାକୁ ଉପସଂହାର କରାଗଲା। ଆଶିଷ ଶେଖରମ ଅପି ସୁତତ୍ୱେନ ଅନୁଭୂୟ ଅତ ଅତଏବ କ୍ରୀଡ଼ନ୍ତମ, ଆଶିଷ ଶେଖର ସୂତଙ୍କର ପୁତ୍ରଙ୍କୁ ଦେଖିଲେ ତାଙ୍କର ଭାବ କିଭଳି ଭାବ ରହୁଛି? ନାଇଁ, ସବୁଥିରେ ସବୁଥିରେ ଚୂଡ଼ାମଣି, ଇଏ ସବୁଥିରେ ଶ୍ରେଷ୍ଠ ଟପର ସିଏ। ଏବଂ ଏଇଭଳି ଭାବରେ କ୍ରୀଡ଼ନ୍ତମପି ହସ୍ତେ ଗୃହୀତ୍ୱା, ସେ ଖେଳିବାକୁ ସେ ଚାହୁଁନଥିଲେ ଖେଳ ବନ୍ଦ କରି ଆସିବା ପାଇଁ, କିନ୍ତୁ ତଥାପି ସେ ଖେଳୁଥିବା ସମୟରେ ମଧ୍ୟ ହସ୍ତେ ଗୃହୀତ୍ୱା, ମା ଯଶୋଦା ତାଙ୍କୁ ଜବରଦସ୍ତି ହସ୍ତରେ ଧରିକିରି ସ୍ୱବାଟମ କହିଲେ ସ୍ୱଗୃହସ୍ଥାନ, ନିଜ ନନ୍ଦାଳ ଯେଉଁ ରହିଛି ଗୋକୁଳରେ, ସେଇଠି ସେଇଠି ସ୍ୱଗୃହ ସେଇଠିକି ନେଲେ। ସ୍ନାପନମ ଭୋଜନ ଅଳଙ୍କାର ଆଦି ମଙ୍ଗଳମ ଇଏ ସବୁ ସବୁ କଲେ। ଜନ୍ମର୍କ୍ଷଂ ମଦିଏତି ଉକ୍ତି, ଆଗରୁ କୁହାଯାଇଥିଲା ଜନ୍ମ ଆଜି ତୁମର ଜନ୍ମଦିନ ବୋଲି କହିକିରି ସେ କରିଥିଲେ। ସତ୍ୟାପନାୟ ପ୍ରକୃତରେ କେତେ ଜଣ କହନ୍ତି, ପ୍ରକୃତରେ ସେଇଟା ତାଙ୍କର ଜନ୍ମଦିନ ନଥିଲା, କିନ୍ତୁ ତାଙ୍କୁ ଗୋଟେ ଖେଳ ବନ୍ଦ କରିବା ପାଇଁ ଏଇଟା କହିଥିଲେ। ତେଣୁ ସେ ଯେଉଁ କହିଦେଇଥିଲେ ତମର ଆଜି ଜନ୍ମ ନକ୍ଷତ୍ର ଅଛି, ବା ସେଦିନ ବି ଥାଇପାରେ ରୋହିଣୀ ନକ୍ଷତ୍ରର ତିଥି ଥାଇପାରେ, ତେଣୁ ଏଇଟାକୁ ସତ୍ୟରେ ପରିଣତ କରିବା ପାଇଁ ତତ୍ ଯୋଗ୍ୟ ଅଭ୍ୟୁଦୟମ୍ ଏବ ବା ଅର୍ଥ କାର୍ଷ୍ଣେ। ତେଣୁ ସେଇଭଳି ଭାବରେ ଯୋଉ ଯୋଉ ଦାନ ଧର୍ମ ଇତ୍ୟାଦି ସବୁ କରିବେ, ଏସବୁ ବର୍ଣ୍ଣନା କରାଯିବ। ଏବେ ସବୁ ହେଲା, ଏସବୁକୁ ସଂକ୍ଷେପରେ ବର୍ଣ୍ଣନା କରାଗଲା। ତେଣୁ ଯୁବ ଗୋସ୍ୱାମୀ ତାଙ୍କର ବା ଲଘୁ ବୈଷବ ଶୁଣିରେ କହୁଛନ୍ତି ଯେ କ'ଣ କଲେ ନା, ଏଇସବୁ 8ଟି ଶ୍ଳୋକରେ ଏ ଲୀଳାଟିକୁ ବର୍ଣ୍ଣନା କରାଗଲା। ତେଣୁ ମା ଯଶୋଦା ଆଗରୁ ଜୋରରେ ଡାକୁଥିଲେ, କିନ୍ତୁ ଏଠି ଯେଉଁ କଲେ ଜୀବନ ଯୁବ ଗୋସ୍ୱାମୀ କହୁଛନ୍ତି, ସେ ଧୀରେ ଧୀରେ କଲେ, ଧୀରେ ଧୀରେ ଯାଇକିରି ବହୁତ ସୁନ୍ଦର ଭାବରେ ତାଙ୍କୁ କଅଁଳେଇ କଅଁଳେଇ କଥା କହିକିରି, ତାଙ୍କୁ ତାଙ୍କୁ ନିଜର ପୁତ୍ର ବୋଲି ଭାବିକିରି, ଏବଂ ସେ ଯାଉଛନ୍ତି ଇଏ ସବୁଥିରେ ଶ୍ରେଷ୍ଠ, ଗୋଟେ ମଣି ଚୂଡ଼ାମଣି ଭଳି। ତେଣୁ ତାଙ୍କର ବୁଦ୍ଧି ଭଗବାନଙ୍କର ପ୍ରତି ଏଇଭଳି ଭାବରେ ଆବଦ୍ଧ ହେଇକି ରହିଥିଲା, ତେଣୁ ତାଙ୍କ ହାତରେ ଧରିକିରି ସେ ଖେଳୁଥିଲେ, କିନ୍ତୁ ସେ ନ ଚାହିଁଲେ ମଧ୍ୟ ତାଙ୍କ ହାତରେ ଧରିକି ଜବରଦସ୍ତି ଆଣିଲେ। ତେଣୁ ଏଠି ଯେଉଁ ଅନୁରୂପ ବୋଲି ଶବ୍ଦ ବ୍ୟବହାର କରାଗଲା, ଯୁବ ଗୋସ୍ୱାମୀ କହୁଛନ୍ତି ରୂପ କହିବାର ଉଦ୍ଦେଶ୍ୟ ହେଉଛି ସେ ସମସ୍ତ କ'ଣ ଲୋକମାନଙ୍କୁ ସେ ସୁରକ୍ଷା ପ୍ରଦାନ କରୁଥିଲେ। ତେଣୁ ଏଠି ଆଉ ଗୋଟେ ଅର୍ଥ ହେଉଛି କ'ଣ ନା, ପରୀକ୍ଷିତଙ୍କର ଭଗବାନ କଥା ଶୁଣିବାରେ ମଧ୍ୟ ସେଇଭଳି ଭାବରେ ଆଗ୍ରହ ଦେଖିକିରି, ସ୍ନେହ ଦେଖିକିରି ତାଙ୍କୁ ନୃପ ବୋଲି ସମ୍ବୋଧନ କରୁଛନ୍ତି। ଏଇଭଳି ଭାବରେ ଅନେକ ଆଚାର୍ଯ୍ୟମାନେ ଅନେକ ପ୍ରକାର ଟୀକା ପ୍ରଦାନ କରିଛନ୍ତି, କିନ୍ତୁ ଆମ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌର ଭକ୍ତ କି ଦାୟୀ ଗୌର ପ୍ରେମାନନ୍ଦେ।